ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ଆଶୁତୋଷ ପାଣିଗ୍ରାହୀ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଆଜିଠାନୁ ହରିୟାଣା ଆର୍ ମୁମ୍ବାଇକୁ ଅସ୍ଥି ଯାଉଛନ୍। ସେ ଆଇବାକାଲି ଚଣ୍ଡୀଗଡ଼ଠାରେ ହରିୟାଣା ସରକାରଙ୍କର ଶପଥ ଗ୍ରହଣ ଉତ୍ସବ ଆଉ ଏନ୍ଡିଏ ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କର ବୈଠକଠି ଯୋଗଦେବେ। 18 ତାରିଖ ଦିନ ମୁମ୍ବାଇଠାରେ ଇଣ୍ଡିଆ କେମିକାଲ୍ସ କ୍ଷେତ୍ରର ସମ୍ଭାବନା ବାବଦରେ ଗୋଟିଏ ସମ୍ମିଳନୀଠି ଯୋଗଦେବେ। ହେନ୍ତା ଏବା 19 ତାରିଖ ଦିନ ସକାଳେ ସେ ମୁମ୍ବାଇଠାରେ ମେକ୍ ଇନ୍ ଓଡ଼ିଶା ଲାଗି ନିବେଶକ ସମ୍ମିଳନୀଠି ଯୋଗଦେବାର କାର୍ଯ୍ୟକ୍ରମ ଥିବାର ଜଣାପଡ଼ିଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବେ 23 ତାରିଖ ଦିନ ତିନିଦିନିଆ ଓଡ଼ିଶା ଗସ୍ତି ଆସିବେ। ଏହି ଗସ୍ତ ସମୟ ପହିଲା ଦିନ ସେ ମୟୂରଭଞ୍ଜନ 6ଟା ପ୍ରକଳ୍ପର ଶିଳାନ୍ୟାସ କରିବେ। ଏଥି ବାଦାମ ପାହାଡ଼ କେନ୍ଦୁଝରଗଡ଼, ବାଙ୍ଗ୍ରିପୋଷି ଗୋରୁମହିଷାଣୀ ଆର୍ ବୁଡ଼ାମରା ଚାକୁଲିଆ ରେଳଲାଇନ୍ର ଶିଳାନ୍ୟାସ କରିବେ। ତାର ଆରଦିନ ଶ୍ରୀକ୍ଷେତ୍ର ପୁରୀନ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ଦର୍ଶନ କରିବାର ଉତ୍ତରୁ ଭୁବନେଶ୍ୱରର 2ଟା କାର୍ଯ୍ୟକ୍ରମଠି ଯୋଗଦେବେ। 25 ତାରିଖ ଦିନ ସକାଳେ ନୀଳାଦ୍ରି ବିହାରଠାରେ ପ୍ରତିମୂର୍ତ୍ତି ଉନ୍ମୋଚନ ଉତ୍ତରୁ ଛତିଶଗଡ଼ର ରାୟପୁରକେ ଯିବେ। ରାଷ୍ଟ୍ରପତି ଏବେ 23 ତାରିଖ ସକାଳେ ମୟୂରଭଞ୍ଜ ଜିଲ୍ଲାର ବାଙ୍ଗ୍ରିପୋଷି ହେଲିପ୍ୟାଡ଼ନ ଉତରିବେ। ରାଷ୍ଟ୍ରପତିଙ୍କର ଗସ୍ତ ବାବଦେ ଭୁବନେଶ୍ୱର ଲୋକସଭା ଭବନଠାରେ ମୁଖ୍ୟ ଶାସନ ସଚିବ ମନୋଜ ମୌଜ ଆହୁଜାଙ୍କର ଅଧ୍ୟକ୍ଷତାଟି ଗଲାକାଲି ଗୋଟିଏ ବୈଠକ ହୋଇଯାଇଛି। ଇହାଦେ ରାଜ୍ୟ ନିର୍ମାଣ ଚାଲିଥିବା 20 ଏତକା ଗ୍ରିଡ୍ ସବ୍ଷ୍ଟେସନ ଭିତରୁ 11ଟା ଗ୍ରିଡ୍ ଖୁବ୍ ଜଲ୍ଦି କାର୍ଯ୍ୟକ୍ରମ ହେବା ବୋଲି ଉପମୁଖ୍ୟମନ୍ତ୍ରୀ ଆର୍ ଶକ୍ତିମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଅଧ୍ୟକ୍ଷତାଟି ଗଲାକାଲି ହୋଇଥିବା ବୈଠକରୁ ଜଣାପଡ଼ିଛି। ଟିଟିଲାଗଡ଼ଠାରେ 132x33 କେଭି ଆର୍ ଖଣ୍ଡପଡ଼ାଠାରେ 220x33 କେଭି ଗ୍ରିଡ୍ ସବ୍ଷ୍ଟେସନ ସ୍ଥାପନା ବାବଦେ ବିଧାୟକ ନବୀନ କୁମାର ଜୈନ ଆର୍ ଦୁଷ୍ମନ୍ତ କୁମାର ସ୍ୱାଇଁ ପ୍ରସ୍ତାବ ଦେଇଥିଲେ। ଉଚ୍ଚା କ୍ଷମତାର ଗ୍ରିଡ୍ ସବ୍ଷ୍ଟେସନ ସ୍ଥାପନା ହେଲେ ଏ ଦୁଇ ଇଲାକାର ଲୋକର ବିଦ୍ୟୁତ୍ ଅସୁବିଧା ଦୂର ହେବ ବୋଲି ଦୁଇ ବିଧାୟକ କହିଥିଲେ। ହେଲେ ଖଣ୍ଡପଡ଼ା ଆର୍ ଟିଟିଲାଗଡ଼କେ ନିରନ୍ତର ବିଦ୍ୟୁତ୍ ଯୋଗାବାର ଲାଗି ପାଖର ଗ୍ରିଡ୍କେ ଯୋଡ଼ବାର ବିଷୟଟି ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ ଅଧିକାରୀମାନଙ୍କ ସହ ଆଲୋଚନା କରିଛନ୍। ପୁରୀନ ପ୍ରସ୍ତାବିତ ଶ୍ରୀ ଜଗନ୍ନାଥ ଆନ୍ତର୍ଜାତୀୟ ବିମାନ ବନ୍ଦର ଲାଗି ଦରକାର ହେଉଥିବା ପୁନର୍ବାସ ଆଉ ଥଇଥାନ ଲାଗି ରାଜ୍ୟ ସରକାର ଗୋଟିଏ କମିଟି ଗଠନ କରିଛନ୍। ପୁରୀ ଜିଲ୍ଲାପାଳଙ୍କର ଅଧ୍ୟକ୍ଷତାଟି ପୁରୀ ସାଂସଦ, ବ୍ରହ୍ମଗିରି ବିଧାୟକ, ପରିବହନ ବିଭାଗର ଅତିରିକ୍ତ ସଚିବ, ବିମାନ ବନ୍ଦର ଜମି ଗ୍ରହଣ ଅଧିକାରୀ ଆର୍ ଝନେକରି ସରପଞ୍ଚ ଆର୍ ମହିଳା ସଦସ୍ୟ ରହିବେ। ଫି 3 ମାସେ କମ୍ସେ କମ୍ ଥରେ ଏହି କମିଟିର ବୈଠକ ବସିକରି ପ୍ରଭାବିତ ଇଲାକାର ଲୋକର ପୁନର୍ବାସ ଆର୍ ଥଇଥାନ ବାବଦେ ଆଲୋଚନା କରାଯିବା। ପୁରୀ ଶ୍ରୀମନ୍ଦିର ମହାପ୍ରସାଦ ତିଆରି ଆଉ ଦୀପ୍ତି ବ୍ୟବହାର ଲାଗି ଓମ୍ଫେଡ୍ ଘି ବ୍ୟବହାର କରବାରକେ ପ୍ରଶାସନ ସ୍ଥିର କରିଛି। ଏଥିଲାଗି ଯଥେଷ୍ଟ ପରିମାଣର ଓମ୍ଫେଡ୍ ଘି ଶ୍ରୀମନ୍ଦିରକେ ଯୋଗାବା ଲାଗି ଗୋଟିଏ ଡିପୋର ବ୍ୟବସ୍ଥା କରବାରକେ ଶ୍ରୀଜଗନ୍ନାଥ ମନ୍ଦିର କାର୍ଯ୍ୟାଳୟର ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ ପାଢ଼ୀ ଓମ୍ଫେଡ୍କେ ଚିଠି ଲେଖିଛନ୍। ଶ୍ରୀମନ୍ଦିରର ଆବଶ୍ୟକତାକେ ନଜରଥି ରଖିକରି ଗୋଟିଏ ସ୍ୱତନ୍ତ୍ର ଟିବୋ ଖୋଲବାରକେ ଓମ୍ଫେଡ୍ର ପରିଚାଳନା ନିର୍ଦ୍ଦେଶକଙ୍କୁ ଚିଠିଟି ଲେଖାଯାଇଥିବାର ଜଣାପଡ଼ିଛି। ଅଗ୍ନିପଥ ଯୋଜନାଟି ବଛା ହୋଇଥିବା ପ୍ରାର୍ଥୀମାନଙ୍କ ଲାଗି ପୁରୀଠାରେ ଏବେ 18-22 ତାରିଖ ତ ଗୋଟିଏ ନିଯୁକ୍ତି ଶିବିର ହେବା। ପୁରୀର ସ୍ପୋର୍ଟସ୍ କମ୍ପ୍ଲେକ୍ସ ଆର୍ ଇଣ୍ଡୋର ଷ୍ଟାଡିୟମ୍ଠାରେ ହେବାରକେ ଥିବାର ଏହି ଶିବିରଟି ଭିନ୍ ଭିନ୍ ଜିଲ୍ଲାରୁ ଅଗ୍ନିବୀର ଲାଗି ବଛା ହୋଇଥିବା ପ୍ରାର୍ଥୀମାନେ ଭାଗ ନେବେ। ଅନ୍ଲାଇନ୍ର ସାଧାରଣ ପ୍ରବେଶିକା ପରୀକ୍ଷାଟି କୃତକାର୍ଯ୍ୟ ହୋଇଥିବା ପରୀକ୍ଷାର୍ଥୀମାନଙ୍କର ଶାରୀରିକ ଆର୍ ମେଡିକାଲ ପରୀକ୍ଷା କରାଯିବା। ପଞ୍ଜୀକୃତ ଇମେଲ୍ ଆର୍ ଆଇଡିଟି ପ୍ରାର୍ଥୀମାନଙ୍କୁ ଆଡ୍ମିଟ୍ କାର୍ଡ ପଠାଯାଇଛି। ବରଗଡ଼ ଜିଲ୍ଲାର ସମରଧରା ଲଖନପୁର ରାସ୍ତାନୁ ଗଲାକାଲି ଗୋଟିଏ କଲରାପତ୍ରିଆ ବାଘର ମଲାଦେହ ଉଦ୍ଧାର କରାଯାଇଛି। ଜଙ୍ଗଲ ବିଭାଗର ଅଧିକାରୀମାନେ ଏହି କଲରାପତ୍ରିଆ ବାଘର ମରବାର କାରଣ ଖୋଜାଯିବା ଆର୍ ବ୍ୟବଚ୍ଛେଦ କରାଯିବା ବୋଲି କହିଛନ୍। ହେଲେ କେନ୍ସି ଅକ୍ଲିଆ ଗାଡ଼ିର ଧକ୍କାଥି ଏହି କଲରାପତ୍ରିଆ ବାଘର ମୃତ୍ୟୁ ହୋଇଥିବାର ସନ୍ଦେହ କରାଯାଉଛି। ମହାନଦୀ କୋଇଲା କମ୍ପାନୀ ଏମ୍ସିଏଲ୍ ତରଫ ସକ୍ଷମ ଯୋଜନାଟି ତାର ଖଣି ଇଲାକାର 299 ଜଣ କୁଶଳୀ ଛାତ୍ରଛାତ୍ରୀଙ୍କୁ ନିଯୁକ୍ତି ଦେଇଛି। ନିଟକନ୍ ଫାଉଣ୍ଡେସନ ତରଫ ହୋଇଥିବା ଦୀକ୍ଷାନ୍ତ ସମାରୋହଟି କମ୍ପାନୀ ତରଫ ଏହି ଛାତ୍ରଛାତ୍ରୀମାନଙ୍କୁ ନିଯୁକ୍ତି ପତ୍ର ଦିଆଯାଇଥିଲା। ସକ୍ଷମ ଯୋଜନାଟି 1010 ଜଣ ଯୁବକ ଯୁବତୀଙ୍କୁ ଦକ୍ଷତା ବିକାଶ ପ୍ରଶିକ୍ଷଣ ଦିଆଯାଉଛି। ଢେଙ୍କାନାଳ ଆଜିଠାରୁ ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା ମୂଲ ହେବା। କଲସ ଯାତ୍ରା, ଆବାହନ ଆର୍ ପୂଜା ଉତ୍ତରୁ ସଞ୍ଜବେଳେ ଉତ୍ସବ ମୂଲ ହେବା। 11 ଦିନ ତକ ଚାଲବାରକେ ଥିବାର ଏହି ପୂଜା ଉତ୍ସବ ଲାଗି ଢେଙ୍କାନାଳ ସହର ଉତ୍ସବ ମୁଖର ହୋଇଛି। ହେନ୍ତା ସମ୍ବଲପୁର ସହରର ମୁଦିପଡ଼ାର ଅଲଗା ଜାଗାମାନଙ୍କେ ଗଜଲକ୍ଷ୍ମୀ ପୂଜାର ଲାଗି ଆଉ କିଛି ସମୟ ଉତ୍ତରୁ କଲସ ଶୋଭାଯାତ୍ରା ମୂଲ ହେବା। ଇନ ପୂଜା ସମୟଟି ସଞ୍ଜବେଳେ ଭଜନ ସମାରୋହର କାର୍ଯ୍ୟକ୍ରମ ରଖାଯାଇଛି। ଜିଲ୍ଲାର କଦଲିଗଡ଼, ତ୍ରିବଣପୁର, କୁକୁଡ଼ା ବାହାଲି, ପଣ୍କିମାଲ ଆର୍ ଗୋଶାଲାବାଗରେ ଭିନ୍ ଭିନ୍ ଜାଗାନ ଗଜଲକ୍ଷ୍ମୀ ପୂଜା ହେବା। ଏସନି ରାଞ୍ଚଲିକ ଖବର ଇନ ଶେଷ ହେଲା। ଆରବେଳ ରାଞ୍ଚଲିକ ଖବର ଶୁଣିପାରବେ ରାତି 7:02 ଜୁହାର।